ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ନଦିନିଆ ରଥଯାତ୍ରା ସାରିକିରି ଗଲାକାଏଲ ଚତୁର୍ଦ୍ଧା ମୂର୍ତ୍ତି ନୀଳାଦ୍ରୀ ବିଜେ କରିଛନ୍। ସବୁଦିନିଆ ନୀତିକାନ୍ତି ରଥ ଉପରେ ହେବାରୁଥିରୁ ସନ୍ଧ୍ୟା ଧୂପ ନୀତି ଶେଷ ହେଲା ପରେ ଭୋଇ ସେବକମାନେ ତିନି ରଥନ ଚାରମାଳ ବାନ୍ଧିଥିଲେ। ତାର ଉତ୍ତରୁ ଗୋଟି ପହଣ୍ଡିଥି ମହାପୁରୁମାନଙ୍କୁ ରତ୍ନବେଦିକେ ବିଜେ କରାଯାଇଥିଲା। ମହାଲକ୍ଷ୍ମୀଙ୍କର ସାଙ୍ଗେ ବଚନିକା ହେବାର ସହିତ ରସଗୁଲା ଆଉ ପାଟବସ୍ତ୍ର ଦେଇକରି ମହାପ୍ରଭୁ ଶ୍ରୀଜଗନ୍ନାଥ ମାଙ୍କର ମାନଭଞ୍ଜନ କରିଥିଲେ। ତାର ଉତ୍ତରୁ ରତ୍ନବେଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କର ରୁନ୍ଧାନୀତି କରାଯାଇକରି ଚାରମାଳ ହିଟାଯାଇଥିଲା। ତାର୍ପରେ ଚକା ପୋଛା ସିଂହାସନ ଧୁଆବାଗି ନୀତିମାନ କରାଯାଇଥିଲା। ଶ୍ରୀମନ୍ଦିରନ ନଦିନିଆ ରଥଯାତ୍ରା ଉତ୍ତରୁ ଆଜି ପହିଲା ମହାପ୍ରସାଦ ବାହାରବା, ଯେନ୍ଟାକି ନୀଳାଚଳ ଅଭଡ଼ା ବୋଲି କୁହାଯାଏସି। ପୁରୀ ରଥଯାତ୍ରା ଦଳଚପ୍ଟା ଘଟଣାଥି ଆଜିଠାନୁ ସାକ୍ଷୀ ଗ୍ରହଣ କରାଯିବା। ଘଟଣାର ତଦନ୍ତ କରୁଥିବା ଉନ୍ନୟନ କମିଶନର ଅନୁ ଗର୍ଗ ଆଜି ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାନେ ଆଉ ଆଇବାକାଲ ପୁରୀ ସ୍ୱେଶାଲ ସର୍କିଟ୍ ହାଉସ୍ଠାନେ ଲୋକଙ୍କଠାନୁ ତଥ୍ୟ ଆଉ ସାକ୍ଷୀ ଗ୍ରହଣ କରିବେ। ଏ ବାବଦେ ଅତ୍କା ସୂଚନା ଲାଗି ଟେଲିଫୋନ୍ ନମ୍ଘର 0674253682 ଆଉ 239190703 ଯୋଗାଯୋଗ କରାଯାଇପାରବା। ସେନ୍ତା କେନ୍ଥି ଦିନ ଏ ଘଟଣା ଘଟଲା ସେ ବାବଦେ କେନ୍ସି ଲୋକ କି ସଂସ୍ଥା ପାଖେ କିଛି ବି ତଥ୍ୟ ଥିଲେ ଜୁଲାଇ 20 ତକ ପୁରୀ ଟ୍ରାଜେଡି inquiry@odisha.gov.in ଇମେଲ ପଠାଇ ପାରବେ ବୋଲି ରାଜ୍ୟ ଯୋଜନା ଆଉ ସଂଯୋଜନ ବିଭାଗ ତରଫ ସୂଚନା ଦିଆଯାଇଛି। ଛଅ ଦଫା ଦାବି ନେଇକରି ଆନ୍ଦୋଳନ କରିଥିବା ଡ୍ରାଇଭର ସଂଘ ଗଲାକାଲ ପରିବହନ ମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା କରବାର ଉତ୍ତରୁ ଆନ୍ଦୋଳନରୁ ଓହରି ଯାଇଛନ୍। ଭୁବନେଶ୍ୱର ଖାରବେଳ ଭବନଠାରେ ଗଲାକାଲ ହୋଇଥିବା ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଉ ଡ୍ରାଇଭର ମହାସଂଘର ପ୍ରତିନିଧି ଦଳ ଭିତରେ ଆଲୋଚନା ହୋଇଥିଲା। ଆଲୋଚନା ସଫଲ ହେବାର ଉତ୍ତରୁ ମହାସଂଘ ଆନ୍ଦୋଳନ ବନ୍ଦ ଘୋଷଣା କରିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାଥି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର କାର୍ଯ୍ୟକାରିତା ବାବଦ 37 ଷ୍ଟାଣ୍ଡିଂ କମିଟି ବୈଠକ ହୋଇଯାଇଛି। ବୈଠକଟି ଗ୍ରାମ୍ୟ ଉନ୍ନୟନ ବିଭାଗ କମିଶନର ଆଉ ଶାସନ ସଚିବ ଯାମିନୀ ଷଡ଼ଙ୍ଗୀ ରାଇଜେ କାର୍ଯ୍ୟକାରୀ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ତଥ୍ୟ ଉପସ୍ଥାପନ କରିଥିଲେ। ଶ୍ରୀମତୀ ଷଡ଼ଙ୍ଗୀଙ୍କ ସୂଚନା ଅନୁସାରେ ଏପ୍ତକ୍ ଯୋଜନାଥି ରାଇଜେ 70,692 କିଲୋମିଟରନୁ ଅତ୍କା 17,760 ରାସ୍ତା ତିଆରି କରାଯାଇଛି। ସେଥିର୍ ଭିତରେ 637 ସେତୁ ନିର୍ମାଣ କରାଯାଇଛି। ଇତାର ଜରିଏ 16,997 ଜନବସତିକୁ ରାସ୍ତା ଆଉ ସେତୁ ସଂଯୋଗ କରାଯାଇଛି। ରାଇଜେ ରାସ୍ତା ଆଉ ସେତୁ ନିର୍ମାଣଟି ଗୁଣାତ୍ମକ ମାନ ବଜାୟ ରଖବାର ଲାଗି ଆଉ ଧାରିତ ସମୟ ଭିତରେ ପ୍ରକଳ୍ପମାନଙ୍କୁ ଶେଷ କରବାରକେ ଜୋର୍ ଦିଆଯାଇଛି। ଲଗାତ ବର୍ଷାଥି ଝାରସୁଗୁଡ଼ା ଜିଲ୍ଲାର ଜବର ନୁକସାନ ହୋଇଛି। ଖାସକରି ଜିଲ୍ଲାର ଲୈକେରା ଆଉ କିର୍ମିରା ବ୍ଲକ ସହିତ ଝାରସୁଗୁଡ଼ା ପୌରାଞ୍ଚଳର ଅତ୍କା ନୁକସାନ ହୋଇଛି। ବର୍ଷା ଲାଗି ହୋଇଥିବା ନୁକସାନ ଆଉ ଚାଷୀମାନଙ୍କୁ ସରକାରଙ୍କ ତରଫରୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବା ବୋଲି ବିଧାୟକ ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍। ଏ ବାବଦେ ବିଧାୟକ ଶ୍ରୀ ତ୍ରିପାଠୀ ବିଭାଗୀୟ ମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା କରିଛନ୍। ପ୍ରାଥମିକ କ୍ଷୟକ୍ଷତିର ଆକଳନ ଅନୁସାରେ ରାସ୍ତାଘାଟ ମରାମତି ଲାଗି ପୂର୍ତ୍ତ ଆଉ ଗ୍ରାମ୍ୟ ଉନ୍ନୟନ ବିଭାଗକେ ପାଖାପାଖି 60 କୋଟି ଟଙ୍କା ଦିଆଯାଇଛି। ସେନ୍ତା ଭିନ୍ ଭିନ୍ ଜାଗାନ ବନ୍ଦମାନଙ୍କର ମରାମତି ଲାଗି 3 କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍। ନୂଆପଡ଼ା ଜିଲ୍ଲା ସିନାପାଲି ନାରାୟଣ ଡଙ୍ଗରନୁ ଗୋଟେ ମାଓ କ୍ୟାମ୍ପ ଠାପ୍ ହୋଇଛି। କ୍ୟାମ୍ପନୁ ବହୁଟେ ମାଓ ସାମଗ୍ରୀ ଜବତ ହୋଇଛି ବୋଲି ନୂଆପଡ଼ା ଏସ୍ପି ଜିଆର୍ ରାଘବେନ୍ଦ୍ର ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍। ଏ ଭିତରେ ଗୋଟେ ଟିଫିନ୍ ବୋମା, 20 ଜିଲୋଟିନ୍ ଷ୍ଟିକ୍, ବିଦ୍ୟୁତ୍ ତାର ବାଗି ଭିନ୍ ଭିନ୍ ମାଓ ସାମାନ ଜବତ ହୋଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଦେଖରେଖି ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନେ ପ୍ଲାଷ୍ଟିକ୍ ବର୍ଜନ, ତମାଖୁ ନିଷେଧ ସଚେତନତା କରବାର ସହିତ ଗଛ ଲଗାବା ଲାଗି ଲୋକଙ୍କୁ ତହକେଇଥିଲେ। ବୌଦ୍ଧ ଜିଲ୍ଲା ସଂଗ୍ରହାଳୟଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫ ସ୍ୱର୍ଣ୍ଣକ୍ଷେତ୍ର ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂହଙ୍କର ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଯୋଗ ଦେଇଥିଲେ। ହୀରାକୁଦ ଜଲଭଣ୍ଡାରନୁ ଆଜି 16 ଗେଟ୍ ଦେଇକରି ବୟଡ ପାଇଁ ଛଡ଼ାଯାଉଛି। ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଆଜି ସକାଳ 6 ତକ ଜଲଭଣ୍ଡାରକେ ଫି ସେକେଣ୍ଡଟି 2,29,010 ଘନଫୁଟ ପାଇଁ ଆସୁଥିବାର ବେଳେ 2,69,849 ଘନଫୁଟ ପାଇଁ ଛଡ଼ାଯାଉଛି। ଏ ସମୟଥି ଜଲଭଣ୍ଡାରର ଜଳସ୍ତର 6.23 ଫୁଟ ରହିଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଆଉ ତାର ପାଖର ଇଲାକାର ଉପରେ ଘୂର୍ଣ୍ଣିବଲୟର ପ୍ରଭାବଥି ବଙ୍ଗୋପସାଗରନ ଗୋଟେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ତାର ପ୍ରଭାବଥି ରାଜ୍ୟ ବର୍ଷା ଲାଗି ରହିଛି। ଆଜ୍ ପଶ୍ଚିମ ଓଡ଼ିଶା ସହିତ 15 ଜିଲ୍ଲାର ଘଡ଼ଘଡ଼ି ସହିତ ଜବର ବର୍ଷା ହେବା। ଆଜ୍ ଆଉ ଆଇବାକାଲ ବର୍ଷା ସାମାନ୍ୟ କମ୍ବା, ମାତ୍ର 12 ବର୍ଷା ଫେର୍ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।